ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ବିହାର ପଶ୍ଚିମବଙ୍ଗ ଗସ୍ତ କରି ବହୁବିଧ ବିକାଶମୂଳକ ପ୍ରକଳ୍ପର ଆଜି ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ. ନବଭାରତରେ ସରକାର ଚାପର ବଶବର୍ତ୍ତୀ ନ ହୋଇ ସକାରାତ୍ମକ ପ୍ରଭାବ ଦ୍ୱାରା ପରିଚାଳିତ ହୋଇଥାନ୍ତି, କହିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ. ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପୃଥ୍ୱୀ 2 ଓ ଅଗ୍ନି 1ର ଓଡ଼ିଶା ଉପକୂଳରେ ହୋଇଛି ସଫଳ ପରୀକ୍ଷଣ. ୟୁକ୍ରେନ୍ ସଂସଦ ପକ୍ଷରୁ ଗତ 5 ବର୍ଷ ମଧ୍ୟରେ ଦେଶର ପ୍ରଥମ ନୂତନ ପ୍ରଧାନମନ୍ତ୍ରୀ ଭାବେ ୟୁଲିଆ ଭିରିଡେଙ୍କୋଙ୍କୁ ମିଳିଲା ନିଯୁକ୍ତି. ଏବଂ ପୋଲିଆକ୍ ଇମ୍ରେ ଓ ଭାର୍ଗାଜାନ୍ ସ୍ମାରକୀ ଟୁର୍ଣ୍ଣାମେଣ୍ଟର 75 କିଲୋଗ୍ରାମ ପୁରୁଷ ଫ୍ରିଷ୍ଟାଇଲ୍ ଭାର ଉତ୍ତୋଳନ ବର୍ଗରେ ଭାରତର ସୁଜିତ କାଲକାଲ ହାସଲ କଲେ ସ୍ୱର୍ଣ୍ଣ ପଦକ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାର ଏବଂ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ତାଙ୍କର ବିହାର ଗସ୍ତ କାଳରେ ମୋତିହାରୀଠାରେ 7,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବହୁବିଧ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପ ମଧ୍ୟରେ ରେଳ, ସଡ଼କ, ଗ୍ରାମୀଣ ବିକାଶ, ମତ୍ସ୍ୟ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଆଦି ଅନ୍ତର୍ଭୁକ୍ତ। ଶ୍ରୀ ମୋଦି ପାଟନାର ଦରଭଙ୍ଗାଠାରେ ଏକ ନୂତନ ସଫ୍ଟୱେୟାର ପ୍ରଯୁକ୍ତି ପାର୍କ ଏସ୍ଟିପିଆଇର ଉଦ୍ଘାଟନ କରିବେ। ଏତଦ୍ବ୍ୟତୀତ ପାଟନାରେ ଅତ୍ୟାଧୁନିକ ଇନକ୍ୟୁବେସନ୍ ସୁବିଧା ଥିବା ଏସ୍ଟିପିଆଇର ମଧ୍ୟ ଉଦ୍ଘାଟନ କରିବେ। ସେହିଭଳି 4 ନୂତନ ଅମୃତ ଭାରତ ଟ୍ରେନ୍କୁ ଶ୍ରୀ ମୋଦି ପତାକା ଦେଖାଇ ଶୁଭାରମ୍ଭ କରିବେ। ପରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଦୀନଦୟାଲ ଅନ୍ତୋଦୟ ଯୋଜନାରେ ପ୍ରାୟ 61,500 ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସେ 400 କୋଟି ଟଙ୍କା ପ୍ରଦାନ କରିବେ। ଏହାଛଡ଼ା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ 40,000 ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 160 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରିବେ। ସେହିଭଳି 12,000 ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇବାର କାର୍ଯ୍ୟସୂଚୀ ରହିଛି। ବିହାର ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବେ। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ତୈଳ ଏବଂ ଗ୍ୟାସ୍, ଶକ୍ତି, ସଡ଼କ ଏବଂ ରେଳ କ୍ଷେତ୍ରରେ 5,000 କୋଟି ଟଙ୍କାର ବହୁବିଧ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଏହାଛଡ଼ା ସେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ପଶ୍ଚିମ ବର୍ଦ୍ଧମାନସ୍ଥିତ ତୋପ୍ସି ଏବଂ ପାଣ୍ଡବେଶ୍ୱରଠାରେ ସେତୁ ଭାରତମ୍ କାର୍ଯ୍ୟକ୍ରମ ଅଧୀନରେ 380 କୋଟି ଟଙ୍କା ବ୍ୟୟରେ ନିର୍ମିତ 2 ଓଭରବ୍ରିଜ୍ର ଲୋକାର୍ପଣ କରିବେ। ଏହାଛଡ଼ା ପ୍ରଧାନମନ୍ତ୍ରୀ ପୁରୁଲିଆ କୋଟାଶିଲା ରେଳ ଲାଇନ୍ର ଦୋହରୀକରଣ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। 390 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ଜାମସେଦପୁର, ବୋକାରୋ, ଧାନବାଦ, ରାଞ୍ଚି ଓ କୋଲକାତା ମଧ୍ୟରେ ରେଳ ସଂଯୋଗୀକରଣକୁ ଅଧିକ ସଶକ୍ତ କରାଯାଇପାରିବ। ଭାରତ ଦକ୍ଷିଣ କୋରିଆ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ଦକ୍ଷିଣ କୋରିଆର ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳଙ୍କ ସହ ସାକ୍ଷାତ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଗତ ମାସରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟୁଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ହୋଇଥିବା ଆଲୋଚନା ସମ୍ପର୍କରେ ଶ୍ରୀ ମୋଦି ଏହି ଅବସରରେ ଅବତାରଣା କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ସ୍ଥିରତା ବଜାୟ ରଖିବା ସହ ଏହାର ସମୃଦ୍ଧି ଲାଗି ଗଣତାନ୍ତ୍ରିକ ଦେଶଗୁଡ଼ିକ ମଧ୍ୟରେ ଥିବା ସହଯୋଗର ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। ରୁଷର ଅଶୋଧିତ ତୈଳ ଉପରେ ହୋଇଥିବା କଟକଣା ପ୍ରତି ଭାରତ ଆଦୌ ଚିନ୍ତିତ ନୁହେଁ ବୋଲି ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ଉର୍ଜା ବାର୍ତ୍ତା 2025 ଉଦ୍ବୋଧନ ଦେଇ ଶ୍ରୀ ପୁରୀ କହିଛନ୍ତି, ଅଶୋଧିତ ତୈଳ ଯେଉଁଠାରେ ଶସ୍ତାରେ ଉପଲବ୍ଧ ହେବ ସେଠାରେ ଭାରତ ଆମଦାନୀ କରିବ। ନବଭାରତରେ ସରକାର ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟ କରନ୍ତି ନାହିଁ, ବରଂ ସକାରାତ୍ମକ ପ୍ରଭାବ ଦ୍ୱାରା ପରିଚାଳିତ ହୋଇଥାନ୍ତି। ବର୍ତ୍ତମାନ ଭାରତ ପ୍ରାୟ 27 ଦେଶରୁ ତୈଳ କିଣୁଥିବା ବେଳେ ଖୁବ୍ ଶୀଘ୍ର ଏହି ସଂଖ୍ୟା 40 ପହଞ୍ଚିବ ବୋଲି ଶ୍ରୀ ପୁରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ସହଯୋଗରେ ଭାରତୀୟ ସେନାର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ପକ୍ଷରୁ ଗତକାଲି ଓଡ଼ିଶା ଉପକୂଳରେ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପୃଥ୍ୱୀ 2 ଓ ଅଗ୍ନି 1ର ସଫଳ ପରୀକ୍ଷଣ କରାଯାଇଛି। ଧାମରାସ୍ଥିତ ଅବଦୁଲ କାଲାମ ଦ୍ୱୀପର ଏକକୀକୃତ ପରୀକ୍ଷଣ କେନ୍ଦ୍ରରୁ ସନ୍ଧ୍ୟାରେ ଅଗ୍ନି 1 ପ୍ରାଇମ୍ ଏବଂ ଚାନ୍ଦିପୁରସ୍ଥିତ ଏକକୀକୃତ ପରୀକ୍ଷଣ କେନ୍ଦ୍ରରୁ ରାତିରେ ପୃଥ୍ୱୀ 2 କ୍ଷେପଣାସ୍ତ୍ରର ଉତ୍କ୍ଷେପଣ କରାଯାଇଛି। ଅଗ୍ନି 1 କ୍ଷେପଣାସ୍ତ୍ର ଯୁଦ୍ଧାସ୍ତ୍ର ବହନ କରି 700-1200 କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟବୋଧ କରିବାର କ୍ଷମତା ରଖିଛି। ସେହିଭଳି 350 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟବୋଧ କରିବାର କ୍ଷମତା ପୃଥ୍ୱୀ 2ର ରହିଛି। ଏହାଦ୍ୱାରା ଦେଶର ରଣନୀତିକ ଦକ୍ଷତା ପ୍ରଦର୍ଶିତ ହୋଇଛି। ଅନ୍ୟପକ୍ଷରେ ଭାରତ ଗତକାଲି ଲଦାଖଠାରେ ଆକାଶ ପ୍ରାଇମ୍ର ସଫଳ ପରୀକ୍ଷଣ କରି ଆଉ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏ ସମ୍ପର୍କରେ ଏକ ରିପୋର୍ଟ।
आकाश प्राइम सेना की आकाश हथियार प्रणाली का उन्नत संस्करण है। इसे 4,500 मीटर से अधिक ऊंचाई पर संचालित करने के लिए तैयार किया गया है। इसमें स्वदेशी रूप से विकसित रेडियो फ्रीक्वेंसी शामिल है। इसका उपयोग ऑपरेशन सिंदूर के दौरान भी किया गया था। ये देश के प्रक्षेपास्त्र विकास कार्यक्रमों के लिए बड़ी सफलता है, जो अब वैश्विक रक्षा बाजार में तेजी से ध्यान आकर्षित कर रहे हैं। रक्षा मंत्री राजनाथ सिंह ने इस उपलब्धि पर सेना, डीआरडीओ और उद्योग जगत को बधाई दी है। उन्होंने इस सफलता को देश की वायु रक्षा क्षमताओं, विशेष रूप से अधिक ऊंचाई वाली परिचालन आवश्यकताओं को पूरा करने की दिशा में एक महत्वपूर्ण प्रोत्साहन बताया है। सुपर्णा की रिपोर्ट के साथ समाचार कक्ष से मैं आकर्षिता सिंह।
ଦେଶବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ସରକାର ବିବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଏ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ସ୍ୱରୂପ ସରକାର ଦେଶବ୍ୟାପୀ 1,77,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପନ କରିଛନ୍ତି। ଯେକୌଣସି ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସଫଳତାର ସହ କାର୍ଯ୍ୟ କରୁଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ କେବଳ ସହରରେ ନୁହେଁ ବରଂ ଦେଶର ଦୁର୍ଗମ ଅଞ୍ଚଳରେ ମଧ୍ୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ସଫଳ ହୋଇଛି। ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରଗୁଡ଼ିକୁ ଟେଲି ପରାମର୍ଶ ସୁବିଧା ଦ୍ୱାରା ସଜ୍ଜିତ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍ତି।
ହମ୍ ଲୋଗୋନେ ତୟ କିୟା ହେ କି ହର୍ ବ୍ୟକ୍ତି କା 30 ସାଲ କି ଉମର ମେ ଉସକା ଡେଣ୍ଟାଲ ଚେକ୍ଅପ୍, ମେଣ୍ଟାଲ ଚେକ୍ଅପ୍, ଲେଡିଜ୍ କା ସର୍ଭିକ୍ସ କ୍ୟାନ୍ସର, ବ୍ରେଷ୍ଟ କ୍ୟାନ୍ସର, ଜେଣ୍ଟସ୍ କା ଓରାଲ କ୍ୟାନ୍ସର ଅର୍ ଇସକେ ସାଥ ସାଥ ଡାଇବିଟିଜ, ବ୍ଲଡ୍ ସୁଗର, ୟେ ସବ୍ ଚିଜୋଁ କା ଚେକ୍ଅପ୍ ହୋଗା। ତୋ ଇସ୍ ତରିକେ ସେ ହମ୍ ଲୋଗୋନେ 1,77,000 ପ୍ରିଭେଣ୍ଟିଭ ପାର୍ଟ ମେ ହେଲ୍ଥ କେୟାର ସିଷ୍ଟମ୍ସ କୁ ଖଡ଼ା କିୟା ହେ। ଏଭ୍ରି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କୁ ଟେଲି କନ୍ସଲ୍ଟେନ୍ସି ସେ ଜୋର୍ ଦିଆ ହେ।
ଦେଶରେ କ୍ରୀଡ଼ା ଏକ ଜନ ଅଭିଯାନରେ ପରିଣତ ହୋଇଛି। ମିଳିତ ପ୍ରଚେଷ୍ଟା ଦ୍ୱାରା ଲକ୍ଷ୍ୟ ହାସଲ କରିବାରେ ଭାରତ ସଫଳ ହୋଇପାରିବ ବୋଲି ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଖେଲୋ ଭାରତ କନ୍କ୍ଲେଭ୍ରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ସମ୍ମିଳିତ ପ୍ରଚେଷ୍ଟା ହିଁ ଭାରତକୁ କ୍ରୀଡ଼ା କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ଶକ୍ତିକେନ୍ଦ୍ର ଭାବେ ସ୍ଥାପନ କରିପାରିବ। 2047 ସୁଦ୍ଧା କ୍ରୀଡ଼ା କ୍ଷେତ୍ରରେ ଭାରତକୁ ଏଭଳି ସଫଳତା ଆଣିବା ଦିଗରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଛି ବୋଲି ଡକ୍ଟର ମାଣ୍ଡବ୍ୟ କହିଛନ୍ତି।
स्पोर्ट्स एक पब्लिक मूवमेंट है और एक पब्लिक मूवमेंट के रूप में हम उसको कैसे चलाएं और यही स्पिरिट और यही मूवमेंट को हमें आगे बढ़ानी है तो सभी स्टेक होल्डर एक साथ में मिलकर प्रयास करें तो हम अवश्य गोल भी तय कर सकते हैं और गोल अचीव भी कर सकते हैं।
ୟୁକ୍ରେନ୍ର ସଂସଦ ଗତ 5 ବର୍ଷ ମଧ୍ୟରେ ଦେଶର ପ୍ରଥମ ନୂତନ ପ୍ରଧାନମନ୍ତ୍ରୀ ଭାବେ ୟୁଲିଆ ଭିରିଡେଙ୍କୋଙ୍କୁ ନିଯୁକ୍ତ କରିଛି। ଦେଶରେ ଘରୋଇ ଅସ୍ତ୍ରଶସ୍ତ୍ର ଉତ୍ପାଦନକୁ ପ୍ରୋହାହନ ଦେବା ସହିତ ଋଣଗ୍ରସ୍ତ ଆର୍ଥିକ ସ୍ଥିତିକୁ ସୁଧାରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ନୂତନ ପ୍ରଧାନମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଏବଂ ଜର୍ମାନ୍ ଚାନ୍ସେଲର ଫେଡ୍ରିକ୍ ମର୍ଜଙ୍କ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଜର୍ମାନ ଓ ବ୍ରିଟେନ୍ ମଧ୍ୟରେ ସମ୍ପର୍କ ଲାଗି ଏହାକୁ ଏକ ଐତିହାସିକ ଦିନ ତଥା ପଦକ୍ଷେପ ଭାବେ ଜର୍ମାନ ଚାନ୍ସେଲର ଅଭିହିତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ପୁଞ୍ଜିନିବେଶକୁ ଅଧିକ ପ୍ରୋତ୍ସାହିତ କରିବା ସହିତ ଚୋରାଚାଲାଣ ତଥା ଅପରାଧିକ ମାମଲାରେ ସହଯୋଗ ବୃଦ୍ଧି କରିବା ମଧ୍ୟ ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ବୋଲି ଶ୍ରୀ ମର୍ଜ କହିଛନ୍ତି। ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ପୋଲିଆକ୍ ଇମ୍ରେ ଓ ଭାର୍ଗାଜାନ୍ ସ୍ମାରକୀ ଟୁର୍ଣ୍ଣାମେଣ୍ଟର 75 କିଲୋଗ୍ରାମ ପୁରୁଷ ଫ୍ରି ଷ୍ଟାଇଲ୍ ଭାର ଉତ୍ତୋଳନ ବର୍ଗରେ ଭାରତର ସୁଜିତ୍ କାଲକାଲ୍ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଫାଇନାଲ୍ ରାଉଣ୍ଡରେ ସୁଜିତ୍ ଆଜରବାଇଜାନ୍ର 4 ଥରର ୟୁରୋପୀୟ ସ୍ୱର୍ଣ୍ଣପଦକ ବିଜେତା ଅଲି ରହିମଜାଦେଙ୍କୁ ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିହାର ଓ ପଶ୍ଚିମବଙ୍ଗ ଗସ୍ତ କରି ବହୁବିଧ ବିକାଶମୂଳକ ପ୍ରକଳ୍ପର ଆଜି ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ନବଭାରତରେ ସରକାର ଚାପର ବଶବର୍ତ୍ତୀ ନ ହୋଇ ସକାରାତ୍ମକ ପ୍ରଭାବ ଦ୍ୱାରା ପରିଚାଳିତ ହୋଇଥାନ୍ତି କହିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ। ଏବଂ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପୃଥିବୀ 2 ଅଗ୍ନି 1ର ଓଡ଼ିଶା ଉପକୂଳରେ ହୋଇଛି ସଫଳ ପରୀକ୍ଷଣ। ସମ୍ବାଦ ଶେଷ ହେଲା।